22 ଦୁଇଟା ରାସ୍ତା ମାଥିଓ 7 ଅଧ୍ୟାୟ 13 ପଦରୁ 14 ପଦ ଜହନ 3 ଅଧ୍ୟାୟ 16 ପଦରୁ 1 ପଦ ଜହନ 1 ଅଧ୍ୟାୟ 9 ପଦ ଯୀଶୁ ଅନନ୍ତ ଜୀବନ ପଦ ବିଷୟରେ ଶିକ୍ଷା ଦେନେଇ ସମସ୍ତେ ଆର୍ ସାର ରାସ୍ତାରେ ଯିବାକେ ଆରମ୍ଭ କରନେଇ ପାପର ରାସ୍ତାରେ କାରଣ ଆମର ସମସ୍ତଙ୍କର ପାପମୟ ଜୀବନ ଆମେ ଆଦମ ପାଖକେ ଆସନୁ କମ ଓସାରିଆ ରାସ୍ତାରେ ଭଗବାନ ପାଖକେ ଯାଉଁ ଆର୍ ଅନନ୍ତ ଜୀବନ ସରକକେ ଯୀଶୁ କୁହନ୍ତ ଯେ ଆମେ କମ ଓସାରିଆ ରାସ୍ତାକେ ଫେରବା ତୁମେ ଦେଖିପାରୁଛ ଛବିରେ କମ ଓସାରିଆ ରାସ୍ତାରେ ପଶନୁ ପଥର ଆଗେ କୃଷ ଅଛି ଆମେ ଯେତେବେଳେ ପାପ ସ୍ୱାକାର କରୁଁ ସେମିତି ରାସ୍ତାରେ ଯାଉଁ ଆର୍ ବିଶ୍ୱାସ କରୁଁ ଯୀଶୁ ଆମର ନାଗି କୃଷରେ ମୋର ନେଇ ଢେର ମନୁଷ୍ୟମାନଙ୍କର ପାପରୁ ଫେରବାର ନାଗି ଚାହାନ୍ତିନି ସରକେ ଯିବାର ପଥ ସେମାନଙ୍କର ନାଗି କମ ଓସାରିଆ ଖୁବ୍ ଶାନ୍ ରାସ୍ତାରେ ସେମାନେ ଅନୁସରଣ କରନ୍ତ ଯେଟାର ନର୍କରେ ଯାଆନ୍ତ ତୁମେ ପଥରେ ଯିବ କି ନାଗି ଭଗବାନ ଇନକା କୁହନ୍ତିନି ତାଙ୍କେ କହ ପ୍ରଭୁ ଭଗବାନ ତୁମେ ମହାନ ଆର୍ ପବିତ୍ର ଯେ ମୁଇଁ ଭାବେ ଯେ ମୁଇଁ ପାପ କରୁଛେ ମୁଇଁ ବିଶ୍ୱାସ କରେ ଯେ ଯୀଶୁ କୃଷରେ ମୋର ନେଇ ମୋର ପାପ ଦଣ୍ଡ ନାଗି ଦୟାକରି ମୋକେ କ୍ଷମା କର ପାପରୁ ମୋକେ ସଫା କର ଆର୍ ମୋକେ ତୁମର ଛୁଆ କର ମୁଁ ଯୀଶୁକେ ପଥ ଅନୁସରଣ କରବା ନାଗି ଚାହେଁ ଆର୍ ସ୍ୱର୍ଗରେ ତୁମର ସାଙ୍ଗେ ରହିବି ଯେତେବେଳେ ମୁଇଁ ମରିବି ଧନ୍ୟବାଦ ପ୍ରଭୁ।